वासुदेवाय। श्रीमद् भगवद गीता रे समस्त प्रकार ज्ञान भगवान प्रदान करछन्दि। इतिहास संबंधी ज्ञान किभल दिया जाइछि ना भगवद गीता रे इमं विवसत जोगं प्रक्तवान हम अभयम् विवस्वान मनवै प्राह मनु रिख्वा कवि ब्रवीत। ये प्रभुपाद महाराज भाष्य कहते 12,40,000 वर्ष पूर्वे भगवान ये ज्ञान सूर्य देवता विवस्वान को देते। ये इतिहास भूगोल विषय कौन कह भगवदगीता एकादश अध्याय 22 श्लोक अर्जुन विश्वप्रदर्शन युग में जो कहते रुद्रादित्याव सब जो इस साध्या विश्वेष्णु मतस्म पाश गंधर्व जख्या सुर सिद्ध संघा विख्यादिता स्मित सर्वे। यह भाव में विभिन्न स्थान कौटी रुद्र अच्छा कौटी आदित्य रही कौटी विश्व मरुत रही गंधर्व रही जक्ष असुर सिद्ध सिंह इत्यादि एम विषय भूगोल ये वर्णना कर भगवद गीतार। साहित्य एवं व्याकरण विषय कौन कह साहित्य विषय भगवद गीतार कह दशम अध्याय 33 श्लोक अक्षराण अकारोस्मी। से भाव में व्याकरण विषय कह द्वंद समास सिकच दशम अध्याय 33 श्लोक संगीत राग उपर भगवद गीतार कह बृहत्साम तथा सामना गायत्री छंद सामहम। से भाव में छंद विषय जो कहगला गायत्री छंद सामहम एवं 15 अध्याय 1 श्लोक में कह छंदसाम भी छंदी जस पर्णानी जस्तम वेद सवेदभेद। MBBS एवं सर्जरी विषय कौन कह भगवद गीतार न रूपम सह्या तथोपलभ्य दे ना तो न चादे न संप्रतिष्ठा अस्वत्थमेन सविरूढ़मूल असंग शस्त्रेण दृढ़ चित्वा। ये छेदन करने कह सर्जरी एवं चतुर्थ अध्याय 42 श्लोक में कहु तस्माद् अज्ञान समुद्रम हुत्सम ज्ञान सिनात्मना चित्तेन संशय जोगम आतिष्ठतिष्ठ भारत। ये हूँ सर्जरी विषय ज्ञान दि जा मेडिसिन विषय कौन ज्ञान दि जा औषध विषय ना 9 अध्याय 14 श्लोक कह सततं कीर्तयन्तो मां यतन्तश्च दृढ़व्रता नमस्यन्तश्च मां भक्त्या नित्ययुक्ता उपासते। पथि विषय भगवान कहले 9:26 श्लोक पत्र पुष्प फलंतो यांग जो मे भक्त्या प्रयच्छति तदंग भक्ति भरूतम अस्नामी प्रदात्मनः। कौटा पथ्य नुह अपथ्य विषय भगवद गीता 17:9 श्लोक कहते कटु अम्ल लवण अतिष्ण तीक्ष्म रुक्म विदायन आहार राजश्रेष्ठा दुख शोक अमय प्रदा दुख सुख एवं रोग प्रदान करिबा तेणु एक त्याग करिबा कथा। इंजीनियरिंग विषय ज्ञान भगवान दौंती 9:10 श्लोक मया दक्षिण प्रकृति स्वीयते सचराचरम हेतु नानेन कौंतेय जगत भी परिवर्तते। कृषि विषय भगवदगीतार कह यज्ञाद पर्जन्य यज्ञ कर्म समुद्भव पर्जनाद न संभव यज्ञाद होती पर्जन्या ये हूँ तृतीय अध्याय कह यज्ञ अन्नाद होती भूतानी पर्जनाद न संभव यज्ञाद होती पर्जन्या यज्ञ कर्म संभव। ये कृषि विषय कह दशम अध्याय मध्य कहुच्छे अश्वत्थ सर्वृक्षाण देव कृषि विषय कह। पॉलिटिकल साइंस विषय कह नारायणांच नराधीपम भगवद गीता 10 अध्याय। विज्ञान विषय कह 7 अध्याय 2 श्लोक ज्ञानं तेहं च विज्ञानं इदं वक्ष्यामि शेषतः ପୁଣି ନବମ ଅଧ୍ୟାୟରେ କୁହାଯାଉଛି ଜ୍ଞାନ ବିଜ୍ଞାନ ସହିତ ଜ୍ଞାନ ତା ମୁଖ୍ୟ ଅଶୁଭାତ୍। ସୋସିଆଲ ସାଇନ୍ସ ବିଷୟରେ କୁହାଯାଉଛି ଯେ ସହଜ୍ଞା ପ୍ରଜା ବିଶୁଷ୍ଟ ପୂର୍ବାଚ ପ୍ରଜାପତି ଅନ୍ୟ ବିଶ୍ୱବିଶ୍ରଦ୍ଧମ ଏସବୁ ସୃଷ୍ଟ କାମଧୁ ଏ ସୋସିଆଲ ସାଇନ୍ସ। ଇକୋନୋମିକ୍ସ ବିଷୟରେ ଅନ୍ନାଦ ହେଉଛି ଭୂତାନି ପର୍ଜନାଦନ ସମ୍ଭବ ଏ ଇକୋନୋମିକ୍ସ ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ। ଏବଂ ଆଉ ଗୋଟିଏ ହେଉଛି କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟକର୍ମ ସ୍ୱଭାବ କୃଷି ଗୋରକ୍ଷା ବାଣିଜ୍ୟ ଦ୍ୱାରା ସମସ୍ତ ଅର୍ଥନୀତି ଠିକ୍ ହୋଇଯାଇପାରିବ। ଏବଂ ଦର୍ଶନ ବିଷୟରେ ଭଗବତ ଗୀତାରେ କୁହାଯାଉଛି ଫିଲୋସଫି ବିଷୟରେ ସପ୍ତମ ଅଧ୍ୟାୟ ସପ୍ତମ ଶ୍ଳୋକରେ ଭଗବାନ କହୁଛନ୍ତି ମତ ପରତର ଜ୍ଞାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ ମୟି ସର୍ବମିଦଂ କ୍ରୋଧଂ ସୂତ୍ରମଣି ଗଣାଇବ ଏ ଦର୍ଶନ। ଲଜିକ୍ ବା ନ୍ୟାୟ ବିଷୟରେ ଭଗବତ ଗୀତା ତେର ଅଧ୍ୟାୟରେ କୁହାଯାଉଛି ଋଷିଭିର୍ ବୋଧା ଗୀତଂ ଛନ୍ଦଭିର୍ ବିବିଧି ପୃଥକ୍ ବ୍ରହ୍ମସୂତ୍ର ପ୍ରଦେଶ ହେତୁ ମଧୁଭିର୍ ବି ନିଶ୍ଚିନ୍ତି ନ୍ୟାୟିକ ଭାବରେ କୁହାଯାଇଛି ବ୍ରହ୍ମ ବେଦାନ୍ତ ସୂତ୍ରରେ। ଏବଂ ଦଶମ ଅଧ୍ୟାୟ ବତିଶ ଶ୍ଳୋକରେ ମଧ୍ୟ କୁହାଯାଉଛି ବାଦ ପ୍ରବୋଧତାହମ୍ କୂଟନୀତି ବିଷୟରେ କୁହାଯାଉଛି ଦ୍ୟୁତଂ ଚଳତାମସ୍ମି ଦଶମ ଅଧ୍ୟାୟରେ। ଜଷ୍ଟିସ୍ ବା ନ୍ୟାୟ ବିଷୟରେ କୁହାଯାଉଛି ଦଣ୍ଡୋ ଦମତାମସ୍ମି ନୀତିରଶ୍ମି ଜିଗିସ୍ଲାମ। ଏବଂ ଯେଉଁ ସମୀକ୍ଷା ହେଉଛି ବା ଅଡ଼ିଟ୍ ହେଉଛି ତା ବିଷୟରେ ଭଗବତ ଗୀତାରେ କୁହାଯାଉଛି ଇତିତେ ଜ୍ଞାନ ମାଖ୍ୟା ତମ ଗୁହ୍ୟାତ ଗୁହ୍ୟତର ମୟା ବିମୃଶ ଇତି ଦର୍ଶିଷେଣ ଯଥେଚ୍ଛସି ତଥା ଗୁରୁ। ଉପନିଷଦରେ ଉପନିଷଦ ବିଷୟରେ କୁହାଯାଉଛି କେନ ଉପନିଷଦ ଅଥ କେନ ପ୍ରୟୁକ୍ତ ଏବଂ ପାପଂ ଜନତି ପୁରୁଷ ଏବଂ ସର୍ବୋପନିଷଦ ଗାଭ ଦୁଗ୍ଧା ଗୋପାଳ ନନ୍ଦନ ଏ ଗୀତା ମହାତ୍ମ୍ୟରେ କୁହାଯାଇଛି। ବେଦ ବିଷୟରେ କୁହାଯାଉଛି ବେଦେଶ ସର୍ବୈରହମ୍ୟ ବେଦ୍ୟ ବେଦାନ୍ତ କୃତ ବେଦ ବିଧେବ ଚାହମ। ବିଦ୍ୟା ବିଷୟରେ କୁହାଯାଉଛି ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା। କମର୍ସ ବା ବାଣିଜ୍ୟ ବିଷୟରେ କୁହାଯାଉଛି ଜୟସ୍ମି ବ୍ୟବସାୟସ୍ମି ଯେଉଁ ସ୍ପାଇଂ ଯେଉଁ କରାଯାଉଛି ବା ଯେଉଁ ସ୍ମାଇଂ ବିଷୟରେ କୁହାଯାଉଛି ଇନ୍ଦ୍ରିୟାଣି ମନବୁଦ୍ଧି ରସ୍ୟ ଅଧିଷ୍ଠାନ ମୁଚ୍ୟତେ ଏତେ ବିମତି ଏସ ଜ୍ଞାନ ଆଦୃତ ଦେଇନ ଯେଉଁମାନେ ଶତ୍ରୁ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେଣୁ ଭଗବାନ ଏଇଠି କହୁଛନ୍ତି ଶତ୍ରୁ ଆମର ହେଉଛନ୍ତି ଇନ୍ଦ୍ରିୟ ମନବୁଦ୍ଧି ଇତ୍ୟାଦି ଏଇଠି ସବୁ ଆମର କାମ କ୍ରୋଧ ଲୋଭ ମୋହ ସବୁ ରହିଛି ତେଣୁ ଏଇଭଳି ଭାବରେ ଭଗବତ ଗୀତାରେ ଅନେକ ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି। ଆମର କଥା ଗୋଟେ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ମୁଣ୍ଡ କି ଦାୟୀ ଗୌର ପ୍ରେମାନନ୍ଦୀ।